ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ନୀନା ସାହୁ। ମୁଖ୍ୟ ସମ୍ବାଦ, ଅଭିବୃଦ୍ଧି ଓ ଦକ୍ଷତା ବିକାଶ ସହିତ ସବ୍କା ସାଥ୍ ସବ୍କା ବିକାଶକୁ ଦୃଷ୍ଟିରେ ରଖି ଆଗାମୀ ଆର୍ଥିକ ବର୍ଷ ପାଇଁ ଲୋକସଭାରେ ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ। ବଜେଟ୍ରେ ଆସନ୍ତା ଏପ୍ରିଲ୍ ପହିଲାରୁ ଆୟକର ଆଇନ 2025 କାର୍ଯ୍ୟକାରୀ ହେବା ନେଇ ଘୋଷଣା। ବିକଶିତ ଭାରତ ଗଠନ ଦିଗରେ ଅର୍ଥମନ୍ତ୍ରୀଙ୍କ ବଜେଟ୍ ଦୂରଦର୍ଶୀ ସାବ୍ୟସ୍ତ ହେବ କହିଲେ ମୁଖ୍ୟମନ୍ତ୍ରୀ। ଏବଂ ସୁବର୍ଣ୍ଣପୁରଠାରେ 1848 ସ୍ୱୟଂ ସହାୟକ ଗୋଷ୍ଠୀକୁ 126 କୋଟି ଟଙ୍କାର ସୁଧମୁକ୍ତ ଋଣ ପ୍ରଦାନ କଲେ ସରକାର। ବର୍ତ୍ତମାନ ସମ୍ପୂର୍ଣ୍ଣ ସମ୍ବାଦ। ଆର୍ଥିକ ଅଭିବୃଦ୍ଧି, ଦକ୍ଷତା ବିକାଶ, ପ୍ରତ୍ୟେକ ପରିବାର, ସମ୍ପ୍ରଦାୟ, ଅଞ୍ଚଳର ଭାଗିଦାରୀ ପାଇଁ ସମ୍ବଳ, ସୁବିଧା, ସୁଯୋଗ, ଉପଲବ୍ଧତା ସୁନିଶ୍ଚିତ କରିବା ତଥା ସବ୍କା ସାଥ୍ ସବ୍କା ବିକାଶକୁ ବଜେଟ୍ରେ ଗୁରୁତ୍ୱ ଦେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଲୋକସଭାରେ ନବମ ଥର ପାଇଁ 2026-27 ଆର୍ଥିକ ବର୍ଷ ଲାଗି ବଜେଟ୍ ଉପସ୍ଥାପନ କରିଛନ୍ତି। ଶ୍ରୀମତୀ ସୀତାରମଣ କହିଛନ୍ତି, ଗରିବ, ଅବହେଳିତ ଓ ବଞ୍ଚିତ ବର୍ଗଙ୍କୁ କେନ୍ଦ୍ର କରି ଯୁବଶକ୍ତି ଚାଳିତ ବଜେଟ୍ ଉପସ୍ଥାପନ କରାଯାଇଛି। ଅର୍ଥମନ୍ତ୍ରୀ 6 କ୍ଷେତ୍ରରେ ବିକାଶ ପାଇଁ ବଜେଟ୍ରେ ପ୍ରସ୍ତାବ ରଖିଛନ୍ତି। ସେଗୁଡ଼ିକ ମଧ୍ୟରେ 7 ରଣନୈତିକ ଏବଂ ସୀମାନ୍ତ କ୍ଷେତ୍ରଗୁଡ଼ିକରେ ଉତ୍ପାଦନ ବୃଦ୍ଧି କରିବା, ପୁରୁଣା ଶିଳ୍ପ କ୍ଷେତ୍ରକୁ ପୁନରୁଦ୍ଧାର କରିବା ପ୍ରସ୍ତାବ ରହିଛି, ଏମ୍ଏସ୍ଏମ୍ଇ କ୍ଷେତ୍ରକୁ ସଶକ୍ତ କରିବା, ଭିତ୍ତିଭୂମି ବିକାଶ ପାଇଁ ପ୍ରୋହାହନ ପ୍ରଦାନ କରିବା, ଦୀର୍ଘକାଳୀନ ସୁରକ୍ଷା ଏବଂ ସ୍ଥିରତା ସୁନିଶ୍ଚିତ କରିବା ଓ ସହରାଞ୍ଚଳ ଅର୍ଥନୈତିକ କ୍ଷେତ୍ରର ବିକାଶ ଅନ୍ତର୍ଭୁକ୍ତ ଅଛି। ଖଦୀ, ହସ୍ତତନ୍ତ ଶିଳ୍ପ କ୍ଷେତ୍ର କୁ ସୁଦୃଢ଼ କରିବା ପାଇଁ ମହାତ୍ମା ଗାନ୍ଧୀ ଗ୍ରାମ ସ୍ୱରାଜ ପଦକ୍ଷେପ ଆରମ୍ଭ କରାଯିବ। ବଜେଟ୍ରେ କୃଷି ଉନ୍ନତି ଯୋଜନା, ଜୀବନ ମିଶନ, ଭିଭିଜି ରାମଜୀ, ସମଗ୍ର ଶିକ୍ଷା, ଜାତୀୟ ସ୍ୱାସ୍ଥ୍ୟ ମିଶନ, ଜାତୀୟ ଗ୍ରାମୀଣ ଜୀବିକା ମିଶନ, ପ୍ରଧାନମନ୍ତ୍ରୀ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଆବାସ ଯୋଜନାରେ ପୂର୍ବବର୍ଷ ତୁଳନାରେ ଅଧିକ ଅର୍ଥ ଆବଣ୍ଟନ କରାଯାଇଛି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ 227,429 କୋଟି ଟଙ୍କା ବ୍ୟୟବରାଦ ପାଇଁ ବଜେଟ୍ରେ ପ୍ରସ୍ତାବ ରହିଛି। ଭିଭିଜି ରାମଜୀ ଯୋଜନାରେ 95,692 କୋଟି, ପିଏମ୍ କିଷାନ ଯୋଜନାରେ 63,500 କୋଟି ଏବଂ ଜଳ ଜୀବନ ମିଶନ ଯୋଜନାରେ 67,670 କୋଟି ଟଙ୍କାର ବ୍ୟୟବରାଦ ପ୍ରସ୍ତାବ ଲୋକସଭାରେ ଅର୍ଥମନ୍ତ୍ରୀ ଉପସ୍ଥାପନ କରିଛନ୍ତି। ପ୍ରତିରକ୍ଷା ଏବଂ ଭିତ୍ତିଭୂମିକୁ ବଜେଟ୍ରେ ପ୍ରାଥମିକତା ଦିଆଯାଇଛି। ବଜେଟ୍ରେ ପ୍ରତିରକ୍ଷା ଆବଣ୍ଟନ ବାବଦରେ 7,85,000 କୋଟି ଟଙ୍କାର ପ୍ରସ୍ତାବ ଅର୍ଥମନ୍ତ୍ରୀ ଗୃହରେ ଉପସ୍ଥାପନ କରିଛନ୍ତି। ଆଧୁନିକୀକରଣ ଏବଂ ମେକ୍ ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମଗୁଡ଼ିକ ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇ ଭିତ୍ତିଭୂମି ଅଭିବୃଦ୍ଧିର ସବୁଠାରୁ ବଡ଼ ଇଞ୍ଜିନ୍ ବୋଲି ଅର୍ଥମନ୍ତ୍ରୀ ତାଙ୍କର ଅଭିଭାଷଣରେ କହିଛନ୍ତି। ମହିଳାଙ୍କୁ ବଜେଟ୍ରେ ସ୍ୱତନ୍ତ୍ର ଗୁରୁତ୍ୱ ଦିଆଯାଇଛି। ଦେଶର ପ୍ରତ୍ୟେକ ଜିଲ୍ଲାରେ ଛାତ୍ରୀ ନିବାସ ଖୋଲାଯିବ। ଉଚ୍ଚଶିକ୍ଷା ପଢ଼ୁଥିବା ମହିଳାମାନଙ୍କ ପାଇଁ ଛାତ୍ରୀ ନିବାସ ସହ ସି ମାର୍ଟସ୍ ନାମକ ଗୋଷ୍ଠୀଗତ ଖୁଚୁରା ଦୋକାନ ଖୋଲାଯିବ, ଯାହା ମହିଳାଙ୍କୁ ବଜାର ପ୍ରବେଶ, ବ୍ରାଣ୍ଡିଂ ଏବଂ ସ୍ଥାୟୀ ଆୟ ପ୍ରଦାନ କରିବାରେ ସାହାଯ୍ୟ କରିବ। ଭୌଗୋଳିକ ଏବଂ ଅର୍ଥନୈତିକ ଦୃଷ୍ଟିରୁ ପୂର୍ବୋଦୟ ରାଜ୍ୟ ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶରେ 5 ପର୍ଯ୍ୟଟନସ୍ଥଳୀ ସୃଷ୍ଟି କରାଯିବ ଏବଂ ସାଧାରଣ ପରିବହନ ପାଇଁ 4,000 ଇ ବସ୍ ଯୋଗାଇ ଦିଆଯିବ। ଖଣି ପ୍ରକ୍ରିୟାକରଣ, ଗବେଷଣା ଏବଂ ଉତ୍ପାଦନକୁ ପ୍ରୋତ୍ସାହିତ କରିବା ପାଇଁ 3 ସମର୍ପିତ ରାସାୟନିକ ପାର୍କ ପ୍ରତିଷ୍ଠା କରାଯିବ। କେନ୍ଦ୍ରମନ୍ତ୍ରୀ ଆସନ୍ତା ଏପ୍ରିଲ୍ ମାସ ପହିଲାରୁ ନୂତନ ଆୟକର ଆଇନ 2025 କାର୍ଯ୍ୟକାରୀ ହେବ ବୋଲି ଘୋଷଣା କରିଛନ୍ତି। ଅର୍ଥମନ୍ତ୍ରୀ କହିଛନ୍ତି, ସରଳୀକୃତ ଆୟକର ନିୟମକୁ ନେଇ ଖୁବ୍ ଶୀଘ୍ର ଅଧିସୂଚନା ଜାରି କରାଯିବ। ଦେଶରେ ଶିଳ୍ପଭିତ୍ତିକ ଗବେଷଣା ଏବଂ ତାଲିମକୁ ଗୁରୁତ୍ୱ ଦିଆଯିବ। 5 ଅଧିକ ଜନସଂଖ୍ୟା ବିଶିଷ୍ଟ ସହରଗୁଡ଼ିକରେ ଭିତ୍ତିଭୂମି ବିକାଶ ପାଇଁ ପୁଞ୍ଜିବ୍ୟୟ 12,20,000 କୋଟି ଟଙ୍କା ବୃଦ୍ଧି କରିବାର ପ୍ରସ୍ତାବ ରହିଛି। କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପ ଏମ୍ଏସ୍ଏମ୍ଇ କ୍ଷେତ୍ରର ଅଭିବୃଦ୍ଧି ପାଇଁ ଅର୍ଥମନ୍ତ୍ରୀ 10,000 କୋଟି ଟଙ୍କାର ପାଣ୍ଠି ପ୍ରଚଳନ ପାଇଁ ପ୍ରସ୍ତାବ ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବଜେଟ୍କୁ ଦେଶର ସର୍ବାଙ୍ଗୀନ ବିକାଶ ଏବଂ ଏକ ବିକଶିତ ଭାରତ ଗଠନ ପାଇଁ ଭିତ୍ତିଭୂମି ଭାବେ ବର୍ଣ୍ଣନା କରିଛନ୍ତି। ନୂଆଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି ଶ୍ରୀ ବୈଷ୍ଣବ କହିଛନ୍ତି, ଚଳିତ ବର୍ଷ ରେଳବାଇ ପାଇଁ ବଜେଟ୍ରେ 2,78,000 କୋଟି ଟଙ୍କା ଆବଣ୍ଟନ କରାଯାଇଛି।
विकसित भारत की एक मजबूत नींव बनाता है, समाज के हर वर्ग के लिए और देश के हर क्षेत्र के लिए विकास का एक नया माध्यम बना है।
ବଜେଟ୍ 2026-27 ଓଡ଼ିଶାକୁ ପୂର୍ବ ଭାରତର ଆର୍ଥିକ ପ୍ରଗତିର ପେଣ୍ଠସ୍ଥଳୀ ଭାବେ ଗଢ଼ି ତୋଳିବା ପାଇଁ ଏକ ଶକ୍ତିଶାଳୀ ବ୍ଲୁ ପ୍ରିଣ୍ଟ ପ୍ରଦାନ କରିଛି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। କେନ୍ଦ୍ରୀୟ ବଜେଟ୍ 2026-27କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱାଗତ କରିବା ସହ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ଏହି ବଜେଟ୍ କେବଳ ଏକ ଆର୍ଥିକ ଦସ୍ତାବିଜ୍ ନୁହେଁ, ବରଂ ବିକଶିତ ଭାରତ ଗଠନ ଦିଗରେ ଏକ ଦୂରଦର୍ଶୀ ରୋଡ୍ମ୍ୟାପ୍। ସର୍ବସମାବେଶୀ ଅର୍ଥନୀତିର ପରିକଳ୍ପନା ସହ ଏହା ଯୁବପିଢ଼ିଙ୍କ ପାଇଁ ଅସରନ୍ତି ସୁଯୋଗ, କୃଷକଙ୍କ ସୁରକ୍ଷା କବଚ, ମଧ୍ୟବିତ୍ତଙ୍କ ପାଇଁ ଆଶ୍ୱସ୍ତି ଏବଂ ଉଦ୍ୟୋଗୀଙ୍କ ପାଇଁ ପ୍ରୋହାହନର ଏକ ନୂତନ ବାତାବରଣ ସୃଷ୍ଟି କରିଛି। ବିକାଶ ଓ ଐତିହ୍ୟର ମନ୍ତ୍ରକୁ ଆଧାର କରି ଏହି ବଜେଟ୍ ନବସୃଜନ, ଉତ୍ପାଦନ ଏବଂ ଜ୍ଞାନ ପରମ୍ପରା ମଧ୍ୟରେ ଏକ ଅପୂର୍ବ ସମନ୍ୱୟ ରକ୍ଷା କରିବାରେ ସମର୍ଥ ହୋଇଛି। ଓଡ଼ିଶାର ପ୍ରଗତି ପାଇଁ ବଜେଟ୍ରେ ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଇଛି, ଯାହା ରାଜ୍ୟର ଅର୍ଥନୈତିକ କାୟାକଳ୍ପରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ବିରଳ ଖଣିଜ କରିଡରର ପ୍ରତିଷ୍ଠା, ରାଜ୍ୟରେ ଖଣିଜ ପ୍ରକ୍ରିୟାକରଣ ଏବଂ ଉଚ୍ଚ ବୈଷୟିକ ଶିଳ୍ପାୟନକୁ ନୂତନ କରି ଗତି ପ୍ରଦାନ କରିବ। ଜାତୀୟ ଜଳପଥ 5ର କାର୍ଯ୍ୟକାରିତା, ଶିଳ୍ପାଞ୍ଚଳ ଓ ବନ୍ଦର ମଧ୍ୟରେ ସଂଯୋଗୀକରଣକୁ ସହଜ କରି ଏକ ସୁଲଭ ଓ ପରିବେଶ ଅନୁକୂଳ ବ୍ୟବସ୍ଥା ଗଠନ କରିବ। ଏଥିରେ ସ୍ଥାନୀୟ ଯୁବକମାନେ ବ୍ୟାପକ ନିଯୁକ୍ତି ଓ ତାଲିମ ସୁଯୋଗ ପାଇପାରିବେ। ଏଥିସହ ପୂର୍ବଘାଟର ଜୈବ ବିବିଧତାକୁ ପାଥେୟ କରି କଇଁଛ ପଥ ଏବଂ ପର୍ବତାରୋହଣ ଭିତ୍ତିକ ପର୍ଯ୍ୟଟନ ପଦକ୍ଷେପ ଓଡ଼ିଶାକୁ ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ଏକ ପ୍ରମୁଖ ଆକର୍ଷଣ ଭାବେ ଉଭା କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ବଜେଟ୍ ଯାହା ସମାଜର ସବୁ ଶ୍ରେଣୀର ସବୁ ବର୍ଗର ଲୋକଙ୍କ ପାଇଁ ରୋଜଗାର ସୃଷ୍ଟି କରିବା ପାଇଁ ଇଏ ସହାୟକ ହେବ। ସବୁଠାରୁ ବେଶୀ ଫୋକସ୍ କରିଛନ୍ତି ଯୁବଶକ୍ତିକୁ, ଦେଶର ଭିତ୍ତିଭୂମିକୁ ଗତି ଦେବା ପାଇଁ ଚଳିତ ବଜେଟ୍ରେ 1,20,000 କୋଟି ଟଙ୍କାର ପୁଞ୍ଜି ଖର୍ଚ୍ଚର ପ୍ରାବଧାନ ରଖାଯାଇଛି ଏବଂ ଏଥିରେ ବିଶେଷ କରିକି କୃଷିକୁ ପ୍ରାଧାନ୍ୟ ଦିଆଯାଇଛି, ଶିଳ୍ପକୁ ମଧ୍ୟ ପ୍ରାଧାନ୍ୟ ଦିଆଯାଇଛି।
ସାମାଜିକ ନ୍ୟାୟ ଏବଂ ସମନ୍ୱିତ ବିକାଶର ଏ ଧାରାରେ ଏମ୍ଏସ୍ଏମ୍ଇ ଏବଂ ଷ୍ଟାର୍ଟଅପ୍ଗୁଡ଼ିକୁ ଦିଆଯାଇଥିବା ଗୁରୁତ୍ୱ ଆତ୍ମନିର୍ଭର ଭାରତର ସଂକଳ୍ପକୁ ଆହୁରି ସୁଦୃଢ଼ କରିବ। ସୁଶାସନ ଓ ସ୍ଥାୟୀ ପ୍ରଗତିର ଏହି ସମନ୍ୱିତ ପ୍ରୟାସ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ କୃତଜ୍ଞତା ଜଣାଇଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କର ବଜେଟ୍ ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କ ଉନ୍ନତି ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ପୁରୀର ଛାତ୍ରୀ ବୈଶାଳୀ ମିଶ୍ର ଆକାଶବାଣୀକୁ କହିଛନ୍ତି।
ଭାରତ ସରକାର ଆମ ବହୁତ ସାରା ସେକ୍ଟର ଅଛି, କିନ୍ତୁ ଆମର ସବୁ ଜିଲ୍ଲାରେ ଗର୍ଲସ ମାନଙ୍କ ପାଇଁ ସ୍ପେଶାଲି ଗର୍ଲସ ହଷ୍ଟେଲ ତିଆରି କରୁଛନ୍ତି, ତ ଏଇଟା ବହୁତ ଭଲ ପଦକ୍ଷେପ ହୋଇଛି। ଆଜି ଆମେ ବହୁତ ଗର୍ବିତ ଅନୁଭବ କରୁଛୁ, କାରଣ ନା ସବୁ ଜିଲ୍ଲାର ଛାତ୍ରୀମାନେ ରହିବାକୁ ଯେଉଁମାନେ ବି ଘର ପାଉନଥିବେ ସେମାନେ ତାଙ୍କର ଗୋଟେ ହଷ୍ଟେଲ ବନେଇଲେ ତ ଉପକୃତ ହୋଇପାରିବେ, ରହିପାରିବେ ଏବଂ ସବୁ ପ୍ରକାର ସୁବିଧା ପାଇପାରିବେ।
ରାଜ୍ୟ ସରକାର ସବ୍କା ସାଥ୍ ସବ୍କା ବିକାଶ ମନ୍ତ୍ରରେ ପରିଚାଳିତ ହୋଇ ଏକ ସମୃଦ୍ଧ ବିକଶିତ ଓଡ଼ିଶା ଗଠନ ଦିଗରେ କାର୍ଯ୍ୟ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ସୁବର୍ଣ୍ଣପୁର ଜିଲ୍ଲାରେ ଆୟୋଜିତ ସୁଭଦ୍ରା ଶକ୍ତିମେଳା ଓ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ସରକାର ଜନସାଧାରଣଙ୍କ ଉନ୍ନତି ଓ କାର୍ଯ୍ୟାନ୍ୱୟନ ଉପରେ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି। ଜିଲ୍ଲାର ମହିଳାମାନଙ୍କୁ ଆର୍ଥିକ ଭାବେ ସ୍ୱାବଲମ୍ବୀ କରିବା ପାଇଁ ଆଜି 1,848 ସ୍ୱୟଂ ସହାୟକ ଗୋଷ୍ଠୀକୁ 126 କୋଟି ଟଙ୍କାର ସୁଧମୁକ୍ତ ଋଣ ପ୍ରଦାନ କରାଯାଇଛି। ମାଲକାନଗିରି ଜିଲ୍ଲାରେ ଆଜିଠାରୁ ଆରମ୍ଭ ହେଉଥିବା ମାଲ୍ୟବନ୍ତ ମହୋତ୍ସବ ପାଇଁ ଏକ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପାରମ୍ପରିକ ବାଦ୍ୟ ନୃତ୍ୟ ପରିବେଷଣ କରାଯାଇଥିଲା। ବନ୍ଦେ ମାତରମ୍ ଗୀତର 150 ବର୍ଷ ପୂର୍ତ୍ତି ଉତ୍ସବ ଅବସରରେ ସିଆଇଏସ୍ଏଫ୍ ପକ୍ଷରୁ ଜାତୀୟତାବାଦ, ଏକତା ସୃଷ୍ଟି ଏବଂ ସୁରକ୍ଷିତ ତଟ ସମୃଦ୍ଧ ଭାରତ ଲାଗି କୋଷ୍ଟାଲ ସାଇକ୍ଲୋଥନ ର୍ୟାଲି ଭଦ୍ରକ ଜିଲ୍ଲା ଧାମରାରେ ପହଞ୍ଚିଛି। ର୍ୟାଲିରେ 130 ଜଣ କମାଣ୍ଡାଣ୍ଟ ଏବଂ କର୍ମଚାରୀ ସାମିଲ ଅଛନ୍ତି। ପବିତ୍ର ମାଘ ପୂର୍ଣ୍ଣିମା ଅବସରରେ ଆଜି ପୁରୀ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କର ଗଜ ଉଦ୍ଧାରଣ ବେଶ ଅନୁଷ୍ଠିତ ହେଉଛି। ମଧ୍ୟାହ୍ନ ଧୂପନୀତି ଶେଷ ହେବା ପରେ ମଇଲମ ଓ ସର୍ବାଙ୍ଗ ନୀତି ପରେ ତିନିବାଡ଼ରେ ମହାପ୍ରଭୁଙ୍କ ଗଜ ଉଦ୍ଧାରଣ ବେଶ କରାଯାଉଛି। ପୁରୀ ଜିଲ୍ଲା ତାଳବଣିଆ ସ୍ୱୋର୍ଟସ୍ କମ୍ପ୍ଲେକ୍ସଠାରେ ପ୍ରଥମ ପାରା ଆଥ୍ଲେଟିକ୍ସ ଚାମ୍ପିୟନ୍ସିପ୍ ଉଦ୍ଘାଟିତ ହୋଇଛି। ରାଜ୍ୟସଭା ସାଂସଦ ସୁଭାଶିଷ ଖୁଣ୍ଟିଆ କାର୍ଯ୍ୟକ୍ରମରେ ଯୋଗଦେଇ ଭିନ୍ନକ୍ଷମମାନେ ଆମ ସମାଜର ଏକ ଅଙ୍ଗ ଓ ସେମାନଙ୍କ ମଧ୍ୟରେ ଅନେକ ପ୍ରତିଭା ଭରି ରହିଛି ବୋଲି କହିଥିଲେ। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ଅଭିବୃଦ୍ଧି ଓ ଦକ୍ଷତା ବିକାଶ ସହିତ ସବ୍କା ସାଥ୍ ସବ୍କା ବିକାଶକୁ ଦୃଷ୍ଟିରେ ରଖି ଆଗାମୀ ଆର୍ଥିକ ବର୍ଷ ପାଇଁ ଲୋକସଭାରେ ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ। ବଜେଟ୍ରେ ଆସନ୍ତା ଏପ୍ରିଲ୍ ପହିଲାରୁ ଆୟକର ଆଇନ 2025 କାର୍ଯ୍ୟକାରୀ ହେବା ନେଇ ଘୋଷଣା। ବିକଶିତ ଭାରତ ଗଠନ ଦିଗରେ ଅର୍ଥମନ୍ତ୍ରୀଙ୍କ ବଜେଟ୍ ଦୂରଦର୍ଶୀ ସାବ୍ୟସ୍ତ ହେବ କହିଲେ ମୁଖ୍ୟମନ୍ତ୍ରୀ। ଏବଂ ସୁବର୍ଣ୍ଣପୁରଠାରେ 1,848 ସ୍ୱୟଂ ସହାୟକ ଗୋଷ୍ଠୀକୁ 126 କୋଟି ଟଙ୍କାର ସୁଧମୁକ୍ତ ଋଣ ପ୍ରଦାନ କଲେ ସରକାର। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା। ନମସ୍କାର।